ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ସମ୍ପା ରାୟ ଜୁହାର। ପହିଲା ମୁଖ୍ୟ ଖବର। ନୂଆଦିଲ୍ଲୀଠାରେ ପିଏମ୍ ଧନଧାନ୍ୟ କୃଷି ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ। ସମ୍ବଲପୁରର ବସନ୍ତପୁରଠାରେ ସ୍ଥାପନା ହେବା ଅତ୍ୟାଧୁନିକ ସମନ୍ୱିତ ଏକ୍ୱା ପାର୍କ। କୃଷି ଉତ୍ପାଦନକେ ବଢ଼ାବାର ଆଉ ଫସଲ ବିବିଧତାକେ ଇ ଯୋଜନା ଆହୁରି ବରକସ କରିବା କହିଲେ ମୁଖ୍ୟମନ୍ତ୍ରୀ। ପୁରୀ ଶ୍ରୀମନ୍ଦିରକେ ଡିଜିସିଏ ତରଫୁ ରେଡ୍ ଜୋନ୍ ଘୋଷଣା। ଲିଙ୍ଗଗତ ସମାନତା ଆଉ କନ୍ୟା ସନ୍ତାନମାନଙ୍କୁ ସମାନ ସୁଯୋଗ ଦେବାର ଲକ୍ଷ୍ୟଟି ପାଳିତ ହେଉଛେ ଆନ୍ତର୍ଜାତୀୟ କନ୍ୟା ସନ୍ତାନ ଦିବସ। ଆଉ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ ନ ଆଷ୍ଠାନୁ ମୂଲ ହୋଇଛେ ଏସୀୟ ଟେବୁଲ ଟେନିସ୍ ଚାମ୍ପିୟନସିପ୍। ଏଥର ପୂରା ଖବର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜ ନୂଆଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀ ଧନଧାନ୍ୟ କୃଷି ଯୋଜନା ଆଉ ଦାଏଲ ଜାତୀୟ ଫସଲଥି ଆତ୍ମନିର୍ଭରତା ମିଶନର ଶୁଭାରମ୍ଭ କରିଛନ୍। ଶ୍ରୀ ମୋଦି କହିଛନ୍, ଚାଷ କ୍ଷେତ୍ରଟି ସରକାର ବହୁତ ବିକାଶମୂଳକ ପଦକ୍ଷେପ ନେଇଥିବାର ବେଳେ ଏହି ଯୋଜନାଥି ବଜାର ସୁବିଧା ଯୋଗାବାନୁ ସଂସ୍କାର ତକ୍ ସବୁ ପ୍ରକାରର ବ୍ୟବସ୍ଥା କରାଯାଇଛି। ତିନିଟା ମାନଦଣ୍ଡ ଜରିଏ ଇତାର ସଫଲ ମୂଲ୍ୟାଙ୍କନ କରାଯିବା।
ତେଜ ବିକାଶ କେ ଲିଏ ଅପନି କୃଷି ବ୍ୟବସ୍ଥା ମେ ଭି ସୁଧାର କରନା ଆବଶ୍ୟକ ଥା ଅର ଇସକି ଶୁରୁଆତ ହୁଇ 2014 କେ ବାଦ ସେ ହମନେ ଖେତୀ କୋ ଲେକର ପୁରାନୀ ସରକାରୋଁ କେ ଲାପରଓ୍ୱାହ ରବୈୟେ କୋ ବଦଲ ଦିଆ। ହମନେ ଆପ ସଭି କିସାନୋଁ କେ ଲିଏ ଉନକେ ହିତ ମେ ବୀଜ ସେ ଲେକର ବାଜାର ତକ ଅନଗିନତ ରିଫର୍ମ କିଏ ସୁଧାର କିଏ ଇସକେ ପରିଣାମ ଆଜ ହମାରେ ସାମନେ ହୈ। ବିତେ 11 ବର୍ଷୋ ମେ ଭାରତ କା କୃଷି ନିର୍ଯାତ କରିବ କରିବ ଦୋ ଗୁଣା ହୋ ଗୟା।
ପ୍ରଧାନମନ୍ତ୍ରୀ କହିଛନ୍, ଇ ଦୁଇ କାର୍ଯ୍ୟକ୍ରମ ଚାଷ ଫସଲର ଉତ୍ପାଦନ ବଢ଼ାବାର ଆଉ ବିବିଧତା ଆର୍ ସ୍ଥାୟୀ ଚାଷ ପଦ୍ଧତିକେ ତହକାବା। ଇ ଅବସରରେ ପ୍ରଧାନମନ୍ତ୍ରୀ ଦେଶର 100ଟା ଜିଲ୍ଲାର ଆକାଂକ୍ଷୀ ଯୋଜନା କାର୍ଯ୍ୟକାରୀ କରବାରକେ ଘୋଷଣା କରିଥିବାର ବେଳେ ଓଡ଼ିଶାର ସୁନ୍ଦରଗଡ଼, ନୂଆପଡ଼ା, କନ୍ଧମାଳ, ମାଲକାନଗିରିକେ ଇଥି ସାମିଲ କରିଛନ୍। ଇ ଯୋଜନାଥି ସାରା ଦେଶ ଆଇବା 6 ବର୍ଷ ଲାଗି ବଛରକ 24,000 କୋଟି ଟଙ୍କା ଖର୍ଚ୍ଚା ହେବା ଆଉ ଦେଶର 1,70,00,000 ଚାଷୀ ଲାଭ ପାଇବେ। ଇ ଅବସରରେ ସମ୍ବଲପୁରର ବସନ୍ତପୁରଠାରେ 100 କୋଟି ଟଙ୍କା ଖର୍ଚ୍ଚାଥି ଗୋଟିଏ ଅତ୍ୟାଧୁନିକ ସମନ୍ୱିତ ଏକ୍ୱା ପାର୍କ ଆଉ ଭୁବନେଶ୍ୱରର ପାଣ୍ଡରାଠାରେ ପାଖାପାଖି 60 କୋଟି ଟଙ୍କା ଖର୍ଚ୍ଚାଥି ଗୋଟିଏ ଅତ୍ୟାଧୁନିକ ମାଛ ବଜାର ଲାଗି ଭିତ୍ତିପ୍ରସ୍ତର ସ୍ଥାପନା କରିଛନ୍। ଭୁବନେଶ୍ୱର OUAT ନଥିବାର କୃଷି ଶିକ୍ଷା ସଦନଠାରେ ହୋଇଥିବାର ରାଜ୍ୟସ୍ତରୀୟ ସମାରୋହଟି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇକରି କୃଷି ଆଉ କୃଷକମାନଙ୍କର କଲ୍ୟାଣ କ୍ଷେତ୍ରଥି ପ୍ରଧାନମନ୍ତ୍ରୀ ଧନଧାନ୍ୟ କୃଷି ଯୋଜନା ଆଉ ଦାଏଲ ଜାତୀୟ ଫସଲଥି ଆତ୍ମନିର୍ଭରତା ମିଶନ ଗୋଟିଏ ବରକସ ଭୂମିକା ନେବା ବୋଲି କହିଛନ୍। ଏହି ଯୋଜନା କୃଷି ଆଉ ମାଛ ଚାଷ କ୍ଷେତ୍ରଥି ବିପ୍ଳବ ଆଣିପାରବା।
ମୋର ଦୃଢ଼ ବିଶ୍ୱାସ, ଆଜିର ପ୍ରଧାନମନ୍ତ୍ରୀ ଧନଧାନ୍ୟ କୃଷି ଯୋଜନାରେ ଚାଷୀ ପରିବାର ସ୍ୱଚ୍ଛଳ ହେବେ ଏବଂ ସେମାନଙ୍କର ଆୟରେ ନିଶ୍ଚିତ ଭାବରେ ଆହୁରି ବୃଦ୍ଧି ଘଟିବ। ଯେଉଁ ଦ୍ୱିଗୁଣା କହୁଛନ୍ତି, ଇଏ ବହୁଗୁଣିତ ହେବାରେ ନିଶ୍ଚିତ ଭାବରେ ସହାୟକ ହୋଇପାରିବେ। ଆଉ ଏହି କାର୍ଯ୍ୟକ୍ରମ ଅଧୀନରେ ଓଡ଼ିଶାର 4ଟି ଜିଲ୍ଲା କନ୍ଧମାଳ, ମାଲକାନଗିରି, ସୁନ୍ଦରଗଡ଼ ଏବଂ ନୂଆପଡ଼ାକୁ ଚୟନ କରାଯାଇଥିବାରୁ ମୁଁ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କୁ ପୁନର୍ବାର ଧନ୍ୟବାଦ ଜ୍ଞାପନ କରୁଅଛି।
ଭୁବନେଶ୍ୱର ପାଣ୍ଡରା ହୋଲସେଲ ମାଛ ବଜାର ପ୍ରକଳ୍ପ ଭୁବନେଶ୍ୱର କେନ୍ଦ୍ରସ୍ଥଳ ନ ଆଉ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ବୋଲି ଶ୍ରୀ ମାଝୀ କହିଛନ୍। 59,13,00,000 ଟଙ୍କା ଖର୍ଚ୍ଚାଥି ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା ଅଧୀନଥି ଇଟା ତିଆରି ହେବା। ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ଆର୍ କୃଷି ଆଉ କୃଷକ ସଶକ୍ତିକରଣ ମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ ଯୋଗ ଦେଇକରି ଚାଷୀମାନଙ୍କୁ ସଶକ୍ତ କରବାର୍ ଲାଗି ସରକାରୀ ଯୋଜନାର ସଫଳ ରୂପାୟନ ଉପରେ ଜୋର ଦେଇଛନ୍। ରାଜ୍ୟର ସବୁ କୃଷି ବିଜ୍ଞାନ କେନ୍ଦ୍ରନ ଏହି କାର୍ଯ୍ୟକ୍ରମର ସିଧା ପ୍ରସାରଣ କରାଯାଇଛି। ରାଜ୍ୟର ଭିନ୍ ଭିନ୍ ଜାଗାନ ପିଏମ୍ ଧନଧାନ୍ୟ କୃଷି ଯୋଜନାର ଶୁଭାରମ୍ଭ କରାଯାଇଛି। ସମ୍ବଲପୁର ଚିପିଲିମା ନଥିବାର OUAT ପ୍ରେକ୍ଷାଳୟ ନଥିବାର ହୀରାକୁଦ ଇଣ୍ଟିଗ୍ରେଟେଡ୍ ଏକ୍ୱା ପାର୍କର ସ୍ଥାପନା କାର୍ଯ୍ୟକ୍ରମଟି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ବସନ୍ତପୁରଠାରେ 95.47 ଏକର ଜମିଥି ଏହି ପାର୍କ ସ୍ଥାପନା କରାଯିବା ଲାଗି କେନ୍ଦ୍ର ସରକାରଙ୍କର ଆଡୁ 100 କୋଟି ଟଙ୍କା ମଞ୍ଜୁର କରାଯାଇଛି। କଳାହାଣ୍ଡି ଜିଲ୍ଲାନ ହୋଇଥିବାର କାର୍ଯ୍ୟକ୍ରମଟି ସାଂସଦ ମାଲବିକା ଦେବୀ ଯୋଗ ଦେଇକରି ଏହି ଯୋଜନାଥି ଚାଷୀମାନଙ୍କୁ ବହୁତଟି ଲାଭ ମିଳିବା ବୋଲି କହିଛନ୍। ଜିଲ୍ଲାର ଚାଷୀ, କୃଷି ବିଜ୍ଞାନ ଅଧିକାରୀ ଆଉ ଅଲଗା ଅଧିକାରୀମାନେ କାର୍ଯ୍ୟକ୍ରମଟି ଯୋଗ ଦେଇଥିଲେ। ବରଗଡ଼ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ନଥିବାର ସଭାଗୃହ ନ ହୋଇଥିବାର ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମଟି ବରଗଡ଼ ବିଧାୟକ ଅଶ୍ୱିନୀ କୁମାର ଷଡ଼ଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି କହିଛନ୍, ଏହି ଯୋଜନା ଚାଷ କ୍ଷେତ୍ରଟି ଚାଷୀମାନଙ୍କୁ ଆତ୍ମନିର୍ଭର କରବାର୍ଥି ବଡ଼ ଭୂମିକା ନେବା। କାର୍ଯ୍ୟକ୍ରମଟି ଜିଲ୍ଲାପାଳ ଆଦିତ୍ୟ ଗୋଏଲଙ୍କ ସହିତ ଅଲଗା ଅଧିକାରୀମାନେ ଉପସ୍ଥିତ ଥିଲେ। ପୁରୀ ଶ୍ରୀମନ୍ଦିରକେ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ ଡିଜିସିଏ ତରଫୁ ରେଡ୍ ଜୋନ୍ ଘୋଷଣା କରାଯାଇଛି। ଗଲା ସେପ୍ଟେମ୍ବର 26 ତାରିଖନୁ ଶ୍ରୀମନ୍ଦିର ଇଲାକାକେ ରେଡ୍ ଜୋନ୍ ଭାବେ ଘୋଷଣା କରାଯାଇଥିବାର ବାବଦେ ଏୟାର ସ୍ପେସ୍ ମେପ୍ ନ ରହିଥିବାର ତଥ୍ୟନୁ ଜଣାପଡ଼ିଛି। ଏ ସମୟସୀମା ଆଇବା 3 ବର୍ଷ ତକ୍ ଲାଗୁ ହେବା। ନିୟମ ଅନୁସାରେ ଫେରଘାଏ ସମୟସୀମା ବଢ଼ାବାର ଲାଗି ଆବେଦନ କରାଯିବା। ଆଗନୁ ଶ୍ରୀମନ୍ଦିର ଉପରେ ନୋ ଫ୍ଲାଇଙ୍ଗ୍ ଜୋନ୍ ଭାବେ ଘୋଷଣା କରାଯାଇଥିଲା। ଏହାଦେର ସମୟଥି ରେଡ୍ ଜୋନ୍ ଘୋଷଣା ମନ୍ଦିରର ସୁରକ୍ଷାକେ ଆହୁରି ମଜବୁତ କରିବା ବୋଲି ଆଶ କରାଯାଉଛି। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ଆଜି ହେଉଛି ଆନ୍ତର୍ଜାତୀୟ କନ୍ୟା ସନ୍ତାନ ଦିବସ। ଲିଙ୍ଗଗତ ସମାନତା ଆଉ ଟୁକେଲ ଛୁଆମାନଙ୍କୁ ସମାନ ସୁଯୋଗ ଦେବାରକେ ଏ ଦିନ ପାଳନ କରାଯାଉଛି। 2011 ଡିସେମ୍ବର 19 ଦିନ ମିଳିତ ଜାତିସଂଘର ସାଧାରଣ ପରିଷଦ ଆନ୍ତର୍ଜାତୀୟ କନ୍ୟା ସନ୍ତାନ ଦିବସ ପାଳନ ଲାଗି ପ୍ରସ୍ତାବ ପାରିତ ହେବାର ଉତ୍ତରୁ 2012 ଫି ବଛର ଅକ୍ଟୋବର 11 ଆନ୍ତର୍ଜାତୀୟ କନ୍ୟା ଦିବସ ଭାବେ ପାଳନ କରାଯାଉଛି। ଟୁକେଲମାନେ ଯେନ୍ତା ଶିକ୍ଷା ପୋଷଣ ଶାରୀରିକ ଆଉ ମାନସିକ କଲ୍ୟାଣ ଆଇନଗତ ଅଧିକାର ଆଉ ସବୁ କ୍ଷେତ୍ରନ ଭେଦଭାବର ଶିକାର ନାହିଁ ହେବେ ସେ ବାବଦେ ସମାଜକେ ସଚେତନ କରବାର ଇ ଦିନ ପାଳନର ଉଦ୍ଦେଶ୍ୟ। ଇ ବଛର ଆନ୍ତର୍ଜାତୀୟ କନ୍ୟା ସନ୍ତାନ ଦିବସର ବିଷୟ ମୁଇଁ ଝି ମୁଇଁ ପରିବର୍ତ୍ତନ ସଙ୍କଟର ଆଗାଡ଼େ କନ୍ୟାମାନେ ରଖାଯାଇଛି। ରାଜ୍ୟର ଭିନ୍ନ ଭିନ୍ନ ଜାଗାନ ଇ ଦିବସ ଆଜି ପାଳନ କରାଯାଉଛି। ସାରା ଦେଶ ତମାଖୁ ମୁକ୍ତ ଶିକ୍ଷା ପରିବେଶ ଗଢ଼ବାର ଆଉ ଛାତ୍ରଛାତ୍ରୀମାନଙ୍କର ଶାରୀରିକ ଆଉ ମାନସିକ ସୁସ୍ଥତାକେ ନଜରଥି ରଖିକରି ତମାଖୁ ମୁକ୍ତ ଯୁବ ଅଭିଯାନ 3.0 ମୂଲ୍ୟ କରାଯାଇଛି। 2047 ତକ୍ ବିକଶିତ ଭାରତ ଲକ୍ଷ୍ୟ ପୂରା କରବାର ଦିଗେ ଗୋଟେ ସୁସ୍ଥ ସୁଚିନ୍ତିତ ଆଉ ସଶକ୍ତ ଜୁଆନ ପିଢ଼ି ଉପରେ ଜୋର ଦିଆଯାଉଛି। ଶିକ୍ଷାଗତ ଭାବେ ଶାରୀରିକ ଆଉ ମାନସିକ ଭାବେ ସୁସ୍ଥ ଆଉ ଭଲ ଶିକ୍ଷାଗତ ଯୋଗ୍ୟତା ଥିବାର ଜୁଆନ ପିଢ଼ି ଦେଶକେ ଗୋଟେ ସମୃଦ୍ଧ ଭବିଷ୍ୟତ ଆଡ଼କେ ନେବାର ଲାଗି ସରକାର ଲକ୍ଷ୍ୟ ରଖିଛନ୍। ଶିକ୍ଷା ଆର୍ ସ୍ୱାସ୍ଥ୍ୟ ଆଉ ପରିବାର କଲ୍ୟାଣ ମନ୍ତ୍ରଣାଳୟର ମିଳିତ ସହଯୋଗ ଥି ଗଲା 9 ମୂଲ ହେଇଥିବାର ଏ ଅଭିଯାନ 60 ତକ୍ ଚାଲବା। ଜୁଆନ ପିଢ଼ିକେ ତମାଖୁ ବ୍ୟବହାର କରବାରନୁ ରୁକବାର ଲାଗି ସଚେତନ କରବାର ଆଉ ସ୍କୁଲ ଆଉ ଉଚ୍ଚଶିକ୍ଷା ଅନୁଷ୍ଠାନମାନଙ୍କେ ସ୍ୱାସ୍ଥ୍ୟ ଆଉ ସୁସ୍ଥତାର ସଂସ୍କୃତିକେ ତହକାବାର ଏ ଅଭିଯାନର ମୁଖ୍ୟ ଲକ୍ଷ୍ୟ। ଦେଶର ସ୍କୁଲ ଛାତ୍ରଛାତ୍ରୀମାନଙ୍କର ଭିତରେ ସୃଜନ ଶକ୍ତି ବଢ଼ାବାର ଲକ୍ଷ୍ୟଟି ବିକଶିତ ଭାରତ ବିଲ୍ଡାଥନ 2025 ପଞ୍ଜୀକରଣର ଆଜି ଶେଷ ତାରିଖ। ଶିକ୍ଷା ମନ୍ତ୍ରଣାଳୟର ସ୍କୁଲ ଶିକ୍ଷା ଆଉ ସ୍ୱାକ୍ଷରତା ବିଭାଗ ତରଫୁ ଅଟଲ ଇନୋଭେସନ ମିଶନ ନୀତି ଆୟୋଗ ଆଉ AICTE ସହଯୋଗ ଥି କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନୂଆଦିଲ୍ଲୀଠାରେ ଗଲା ସେପ୍ଟେମ୍ବର 23 କାର୍ଯ୍ୟକ୍ରମର ଶୁଭାରମ୍ଭ କରିକି କହିଥିଲେ ଛାତ୍ରଛାତ୍ରୀମାନଙ୍କ ଭିତରେ ନୂଆ ଚିନ୍ତାଧାରା ଆଉ ଉତ୍ପାଦ ବିକାଶ କରବାର କ୍ଷମତାକେ ଇଟା ବଢ଼ାବା। ଭୋକାଲ ଫର ଲୋକାଲ ଆତ୍ମନିର୍ଭର ଭାରତ ସ୍ୱଦେଶ ଆଉ ସମୃଦ୍ଧି ବାଗିର 4 ବିଷୟବସ୍ତୁ ଉପରେ କାର୍ଯ୍ୟକ୍ରମ କରାଯାଉଛି। ନୂଆପଡ଼ା ଜିଲ୍ଲାପାଳଙ୍କର ସମ୍ମିଳନୀ କକ୍ଷନ ବିଧାନସଭା ଉପନିର୍ବାଚନକେ ନେଇକରି ନିର୍ବାଚନ କମିଶନଙ୍କର ନିର୍ଦ୍ଦେଶ ଦେଇ ପ୍ରଶାସନିକ ଅଧିକାରୀମାନଙ୍କୁ ତାଲିମ ଦେବାର ଖର୍ଚ୍ଚାର ଆକଳନ ଲାଗି ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କୁ ତାଲିମ ଦିଆଯାଇଛି। ଜିଲ୍ଲାପାଳ ମଧୁସୂଦନ ଦାସ ଏଥି ଅଧ୍ୟକ୍ଷତା କରିଥିବା ବେଳେ ଉପନିର୍ବାଚନଟି 2 ଜାତୀୟ ସ୍ତରର ମାଷ୍ଟର ଟ୍ରେନର ଯୋଗ ଦେଇକରି ଅଧିକାରୀମାନଙ୍କୁ ତାଲିମ ଦେଇଥିଲେ। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମଠାରେ ଆଜିଠାନୁ 28 ଏସୀୟ ଟେବୁଲ ଟେନିସ୍ ଟିମ୍ ଚାମ୍ପିୟନସିପ୍ ପ୍ରତିଯୋଗିତା ମୂଲ ହେଇଛେ। କାର୍ଯ୍ୟକ୍ରମକେ କ୍ରୀଡ଼ା ଆଉ ଯୁବ ସେବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଉଦ୍ଘାଟନ କରିଛନ୍। ଆଇବା 15 ତକ୍ ହେବାରକେ ଥିବାର ଏହି ଚାମ୍ପିୟନସିପ୍ ଥି 22 ଦେଶନୁ ପୁରୁଷ ମହିଳା ଟିମ୍ ବର୍ଗ ଥି 500 ଅଧିକା ଖେଳାଳି ଭାଗ ନେଇଛନ୍। ପାଣିପାଗ ଉତ୍ତର ଓଡ଼ିଶା ଆର୍ ତାର ପାଖର ବଙ୍ଗୋପସାଗରନ ଗୋଟେ ଘୂର୍ଣ୍ଣିବଲୟ ସକ୍ରିୟ ରହିଛେ। ଇତାର ପ୍ରଭାବ ଥି ଆଇବା କାଲି ତକ୍ ରାଜ୍ୟର ଭିନ୍ନ ଭିନ୍ନ ଜାଗାନ ବର୍ଷା ଲାଗି ରହିବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫୁ ଅନୁମାନ କରାଯାଇଛି। ଆଇବା 24 ଭିତରେ ରାଜ୍ୟର 14 ଜିଲ୍ଲାନ ବିଜୁଳି ଘଡ଼ଘଡ଼ି ସାଙ୍ଗେ ବର୍ଷା ହେବା ବୋଲି ବିଭାଗ ତରଫୁ ସତର୍କ ସୂଚନା ଜାରି କରାଯାଇଛି। ଶେଷ ମୁଖ୍ୟ ଖବର ଫେରଘାଏ ନୂଆଦିଲ୍ଲୀଠାରେ ପିଏମ୍ ଧନଧାନ୍ୟ କୃଷି ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ। ସମ୍ବଲପୁର ବସନ୍ତପୁରଠାରେ ସ୍ଥାପନା ହେବା ଅତ୍ୟାଧୁନିକ ସମନ୍ୱିତ ଏକ୍ୱା ପାର୍କ। କୃଷି ଉତ୍ପାଦନକେ ବଢ଼ାବାର ଆଉ ଫସଲ ବିବିଧତାକେ ଏହି ଯୋଜନା ଆହୁରି ବରକସ କରିବା କହିଲେ ମୁଖ୍ୟମନ୍ତ୍ରୀ। ପୁରୀ ଶ୍ରୀମନ୍ଦିରକେ ଡିଜିସିଏ ତରଫୁ ରେଡ୍ ଜୋନ୍ ଘୋଷଣା। ଆଉ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ ଆଜିଠାରୁ ମୂଲ ହେଇଛି ଏସୀୟ ଟେବୁଲ ଟେନିସ୍ ଚାମ୍ପିୟନସିପ୍। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।